ଓନର୍ ଶାମସୁନ୍ଦର ସାହୁ। ମୁଁ ତପୋବନ ଲେନ୍ ଗୋଷ୍ଠୀ ଗ୍ରହ ଅଛି, ଏଚ୍ ଡି ଏଫ୍ ଜଣେ ମେମ୍ବର। ଆମର ଏଠି ଗୋଟେ ମାସିକ ଗୋଟେ ଗୋଟେ ଯେଉଁ ମିଟିଂ କରାଯାଇ ଆମର ଲୋକମାନେ ସେଭଳି ସବୁ ଜିନିଷ ଜାଣିପାରିବେ। ତା'ର ଗୋଟେ ସାନି ୱାଲ୍ ଗୋଟେ କରାଯାଇ, ସାନି ୱାଲ୍ ଦ୍ୱାରା ଆମର ପ୍ରତ୍ୟେକ ଜିନିଷ ସେଠି ଲେଖାଯାଉଛି। ଆଉ ସାନି ୱାଲ୍ ଅର୍ଥ ହେଉଛି କେତେ ମେମ୍ବର ଆମର ବସ୍ତିରେ ରହୁଛନ୍ତି ଏବଂ କେଉଁ କାଟାଗୋରିର ଲୋକ ସବୁ ରହୁଛନ୍ତି, କେତେ ଟ୍ରାନ୍ସଜେଣ୍ଡର କେତେ ରହୁଛନ୍ତି, କି ନାହିଁ ଆମର ଏସ୍ ଟି ଏସ୍ ସି ଆଉ ଓ ବି ସି ଆଉ ଜେନେରାଲ୍ ଏହିସବୁ ଲୋକମାନେ ରଖିବାକୁ ଆମେ ଟୋଟାଲ୍ ସମସ୍ତେ ଜାଣିବା ପାଇଁକା କେଉଁ କାଟାଗୋରିର ଲୋକ କେତେ ରହିଛନ୍ତି ସମସ୍ତ ଲୋକ ଜାଣିବା ପାଇଁକା ଏଇ ଗୋଟେ ସ୍ୱଚ୍ଛ କାନ୍ଥ କରାଯାଉ। ସେଇ ସ୍ୱଚ୍ଛ କାନ୍ଥ ଦ୍ୱାରା ମାଧ୍ୟମରେ ସମସ୍ତେ କେତେ ମେମ୍ବର ଆଉ କେହି କେଉଁ କେଉଁ କାଟାଗୋରିର ଲୋକ ରହୁଛନ୍ତି ସମସ୍ତେ ଜାଣିପାରିବେ। କାରଣ ଏହା ପୂର୍ବରୁ କେହି ଲୋକମାନେ ଜାଣିପାରୁନଥିଲେ କେଉଁ କାଟାଗୋରିର କେତେ କେତେ ଲୋକ ରହୁଛନ୍ତି, କିନ୍ତୁ ଏଇ ଯେଉଁ ସ୍ୱଚ୍ଛ କାନ୍ଥ ଦ୍ୱାରା ଆମେ ସମସ୍ତେ ଜାଣିପାରିବା ଯେ କେଉଁ କାଟାଗୋରିର କେତେ ଲୋକ ରହୁଛନ୍ତି। ଆଉ ଏ ଯେଉଁ ମିଟିଂଟା ଆମର ମାସକୁ ଗୋଟେ ଥର କରାହେଉଛି, ଏହା ପୂର୍ବରୁ ଏଇଟା ହେଉନଥିଲା, ଯାହାଫଳରେ କି ଲୋକମାନେ ଜାଣିପାରୁନଥିଲେ କେଉଁ କାଟାଗୋରିରେ କେଉଁ କେଉଁ ଲୋକ ରହୁଛନ୍ତି। ଏଇ ଯେଉଁ ଆମର ସ୍ୱଚ୍ଛ କାନ୍ଥ ଦ୍ୱାରା ଆମେ ସମସ୍ତେ ଜାଣିପାରିବୁ ଯେ ଯଦି ଆମକୁ ଆମେ ନହେଲେ ଜଣେ କିଏ ପଚାରି ପାରିଲା ଯେ ତୁମର କେତେ ଜଣ ତୁମର ଷ୍ଟାଣ୍ଡାର୍ଡ଼ ତୁମ ଭାଇ କେତେ ଅଛନ୍ତି, ଆମେ କହିପାରିବୁନି। ଯଦି ସ୍ୱଚ୍ଛ କାନ୍ଥ ଅଛି ସେଥିରେ ଲେଖାଯାଇଛି କାହିଁ ଏତିକି ଜଣ ଅଛନ୍ତି, ତେଣୁ ସେ ଲୋକମାନେ ଜାଣିପାରିବେ ନାହିଁ ପ୍ରକୃତରେ ଆମ ସାହିରେ ଏତିକି ଅଛନ୍ତି କି ଭିନ୍ନକ୍ଷମ କେତେ ଜଣ ଅଛନ୍ତି। ଆମର ସ୍ୱଚ୍ଛ କାନ୍ଥ ଦ୍ୱାରା ଆମେ ଲେଖାଯିବ କାହିଁ ଭିନ୍ନକ୍ଷମ ଆମ ସାହିରେ 15 ଜଣ ଅଛନ୍ତି, ସେଥିରେ ଜାଣିବେ ଆମ ଗାଁରେ ସାହିରେ 15 ଜଣ ଭିନ୍ନକ୍ଷମ ଲୋକ ଅଛନ୍ତି। ତେଣୁକରି ଏଇ ଯେଉଁ ସାନି ବାଲବା ଯେଉଁ ସ୍ୱଚ୍ଛ କାନ୍ଥ ଏଇଟା ଆମ ପାଇଁ ବହୁତ ଭଲ ହେଲ୍ପ, ଯାହାଦ୍ୱାରା କି ଆମେ ସମସ୍ତେ ସବୁ ଜିନିଷଟା ଜାଣିପାରିବା।